ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଦାନାର ମୁକାବିଲା ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର। ଆଜି ଅପରାହ୍ନ 4:30 ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସମୀକ୍ଷା ବୈଠକ। 65ତମ ପୁଲିସ୍ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ଅଗଷ୍ଟ ମାସରେ ସାମିଲ ହେଲେ 18,53,000 ସଦସ୍ୟ ଏବଂ କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ଆଜି ସକାଳୁ ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ବୁଧବାର ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପାଣିପାଗ ବିଭାଗ କହିଛି ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଗୁରୁବାର ସକାଳ ସୁଦ୍ଧା ସ୍ପର୍ଶ କରିପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରିଆସିବାକୁ ମଧ୍ୟ କୁହାଯାଇଛି। ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ସାମୁଦ୍ରିକ ଝଡ଼ ଉପକୂଳ ସ୍ପର୍ଶ କରିବା ସମୟରେ ପବନର ବେଗ 100-120 କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ଦାନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଝଡ଼ର ଲ୍ୟାଣ୍ଡଫଲ୍ ବିଷୟ ନେଇ ଏପର୍ଯ୍ୟନ୍ତ ସଠିକ୍ ସୂଚନା ମିଳିନଥିଲେ ମଧ୍ୟ ଉପକୂଳ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସମ୍ପୃକ୍ତ ବିଭାଗ ଏ ନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ବାତ୍ୟାର ଗତିପଥ ଉପରେ ନଜର ରଖିବା ସହ କଣ୍ଟ୍ରୋଲ୍ ରୁମ୍ ପ୍ରଭାବିତ ଜିଲ୍ଲାଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବ। ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍କୁ ସଜାଗ ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ଆଜି ସନ୍ଧ୍ୟାରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଗସ୍ତ କରିବେ। ସ୍ଥିତିର ସମୀକ୍ଷା କରି ଆଜି ଅପରାହ୍ନ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଆଜି ଅପରାହ୍ନ 4:30 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସାମୁଦ୍ରିକ ଝଡ଼ର ପ୍ରଭାବରେ ଉପକୂଳ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଉଛି। ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ କରିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ି ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ କହିଛନ୍ତି
ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି। ଆମର ଯେଉଁ ସାଇକ୍ଲୋନ୍ ପସିବଲ୍ ସାଇକ୍ଲୋନ୍ ଅଛି ଦାନା ଗଞ୍ଜାମ ଡିଷ୍ଟ୍ରିକ୍ଟ ଏଫେକ୍ଟେଡ୍ ହେବାର ସମ୍ଭାବନା ଅଛି। ତ ଆଜି କଲେକ୍ଟର ସାର୍ଙ୍କର ଚେୟାରମ୍ୟାନ୍ସିପ୍ରେ ସବୁ ଲାଇନ୍ ଡିପାର୍ଟମେଣ୍ଟ ପ୍ଲସ୍ ବିଡ଼ିଓ ତହସିଲଦାର ସମସ୍ତଙ୍କ ସହିତ ଗୋଟେ ମିଟିଂ ହେଇଥିଲା ଏବଂ ସମସ୍ତଙ୍କୁ କ୍ଲିୟର୍ କଟ୍ ଡାଇରେକ୍ସନ୍ ଦିଆହେଇଛି। ତାଙ୍କର ରୋଲ୍ ଆଣ୍ଡ ରେସ୍ପନ୍ସିବିଲିଟି ବାବଦରେ ବୁଝା ହେଇଛି।
ଘରୋଇ କ୍ଷେତ୍ର ବ୍ୟାଙ୍କ ପିଏସ୍ବିଗୁଡ଼ିକରେ ମୁଖ୍ୟ ସାଧାରଣ ପରିଚାଳକ ପଦବୀ ସଂଖ୍ୟା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ବର୍ତ୍ତମାନ ପିଏସ୍ବିଗୁଡ଼ିକରେ ପ୍ରତ୍ୟେକ 4 ଜଣ ସାଧାରଣ ପରିଚାଳକ ପଦ ପାଇଁ ଜଣେ ମୁଖ୍ୟ ସାଧାରଣ ପରିଚାଳକ ରହୁଛନ୍ତି। ସୂଚନାଯୋଗ୍ୟ, 10ଟି ସରକାରୀ କ୍ଷେତ୍ରର 4ଟି ବଡ଼ ବ୍ୟାଙ୍କର ମିଶ୍ରଣ ପରେ 2019 ମୁଖ୍ୟ ଜେନେରାଲ ମ୍ୟାନେଜର ପଦବୀ ସୃଷ୍ଟି କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 65ତମ ପୁଲିସ୍ ଶହୀଦ ସ୍ମୃତି ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶହୀଦ ପୁଲିସ୍ କର୍ମଚାରୀଙ୍କୁ ସେମାନଙ୍କ ବଳିଦାନ ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପୁଲିସ୍ କର୍ମଚାରୀଙ୍କ ସମର୍ପଣ ଭାବନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପୁଲିସ୍ କର୍ମଚାରୀ ହେଉଛନ୍ତି ସାହସ ଏବଂ ଦୃଢ଼ ସଂକଳ୍ପର ନିଦର୍ଶନ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସର୍ବୋଚ୍ଚ ବଳିଦାନ ପ୍ରଦାନ କରିଥିବା ଶହୀଦ ପୁଲିସ୍ ଅଧିକାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଜାତୀୟ ପୁଲିସ୍ ସ୍ମାରକୀରେ ଶ୍ରୀ ଶାହା ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ଶାହା କହିଛନ୍ତି 36,468 ଜଣ ପୁଲିସ୍ କର୍ମଚାରୀ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଗତବର୍ଷ 216 ଜଣ ପୁଲିସ୍ କର୍ମଚାରୀ ଶହୀଦ ହୋଇଛନ୍ତି। ସେମାନଙ୍କ ପ୍ରଚେଷ୍ଟା ଯୋଗୁଁ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ହିଂସା ବହୁ ପରିମାଣରେ ହ୍ରାସ ପାଇଛି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ବୀର ପୁଲିସ୍ ଯବାନଙ୍କ ସମ୍ମାନରେ ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ। ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ପୁଲିସ୍ ଯବାନଙ୍କ ପ୍ରତି ଦେଶ ସବୁବେଳେ କୃତଜ୍ଞ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ପୁଲିସ୍ ଶହୀଦ ସ୍ମୃତି ଦିବସ ଆଜି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଉଛି। ମାତୃଭୂମି ସେବା ପାଇଁ ପ୍ରାଣବଳୀ ଦେଇଥିବା ପୁଲିସ୍ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର 21 ତାରିଖକୁ ପୁଲିସ୍ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶହୀଦ ବୀର ପୁଲିସ୍ କର୍ମଚାରୀଙ୍କ ଅମର ଆତ୍ମାକୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟପାଳ ଶ୍ରୀ ଦାସ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟବାସୀଙ୍କ ସୁରକ୍ଷା ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ କର୍ମଚାରୀ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ ଶହୀଦ ବୀର ପୁଲିସ୍ କର୍ମଚାରୀଙ୍କ ନିକଟରେ ରାଜ୍ୟ ସବୁବେଳେ କୃତଜ୍ଞ ହୋଇ ରହିବ ବୋଲି କହିଛନ୍ତି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପାଳିତ ସମାରୋହରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ଆସନ୍ତା 2026 ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୂଳୋତ୍ପାଟନ ଲକ୍ଷ୍ୟକୁ ହାସଲ କରିବା ପାଇଁ ପୁଲିସ୍ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି। ହିଂସାର ମାର୍ଗ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଶ୍ରୀ ଖୁରାନିଆ ମାଓବାଦୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଚୀନ ସୈନ୍ୟର ଆକ୍ରମଣରେ ଲଦାଖ ଅଞ୍ଚଳରେ 10 ଜଣ CRPF ଯବାନ ଶହୀଦ ହୋଇଥିଲେ ଅର୍ ସେହି ଦିନକୁ ପୁରା ଭାରତବର୍ଷରେ ପ୍ରତିବର୍ଷ ପୁଲିସ୍ ଶହୀଦ ସ୍ମୃତି ଦିବସ ଅବସରରେ ପାଳନ କରାଯାଏ। ଆଜି ସେଥିପାଇଁ ଆମେ ସମସ୍ତେ ଏକତ୍ରିତ ହୋଇଛୁ। ଏ ଗୋଟେ ଦିନ ଯେଉଁ ସମୟରେ ଆମେ ସମସ୍ତେ ଆମର ଯବାନମାନଙ୍କୁ ଅଧିକାରୀମାନଙ୍କୁ ଯେଉଁମାନେ ତାଙ୍କର ସୁପ୍ରିମ୍ ସାକ୍ରିଫାଇସ୍ କରିଛନ୍ତି ସେମାନଙ୍କୁ ମନେ ପକାଉଛୁ। ଏ ଗୋଟେ ଦିନ ଆମର ସମସ୍ତ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଦିନ।
ଚଳିତ ବର୍ଷ କାର୍ଯ୍ୟରତ ଅବସ୍ଥାରେ ପୁଲିସ୍ 2 ଜଣ କର୍ମଚାରୀ ଶହୀଦ ହୋଇଛନ୍ତି। ଶ୍ରୀ ଖୁରାନିଆ ସେମାନଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ପୁରୀ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଯୋଗଦେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ଶହୀଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଆୟୋଜିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ ଅନୁରୂପ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଯୋଗ ଦେଇଥିଲେ। ବଲାଙ୍ଗୀର ମନୋହରପୁର ରିଜର୍ଭ ପୁଲିସ୍ ପଡ଼ିଆରେ ଏସ୍ପି ଋଷିକେଶ ଖିଲାରୀ ଯୋଗଦେଇ ଶୃଙ୍ଖଳା ବଜାୟ କ୍ଷେତ୍ରରେ ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସମାରୋହରେ ଆୟୋଜିତ ଅନୁରୂପ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ରାମପ୍ରସାଦ ସାହୁ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାସ୍ତରୀୟ ସମାରୋହରେ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ ଯୋଗଦେଇ ଶହୀଦଙ୍କ ସ୍କୃତିଚାରଣ କରିଥିଲେ। ଛତ୍ରପୁର ପୁଲିସ୍ ପଡ଼ିଆଠାରେ ଆୟୋଜିତ ସମାରୋହରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ଶହୀଦ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ପୁଲିସ୍ ପରିବାରର ପିଲାଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ଶ୍ରୀ ପାତ୍ର ପୁରସ୍କୃତ କରିଥିଲେ। ଭଦ୍ରକ ଜିଲ୍ଲା ଚରମ୍ପା ରିଜର୍ଭ ପୁଲିସ୍ ପଡ଼ିଆଠାରେ ଆୟୋଜିତ ସମାରୋହରେ ଆରକ୍ଷୀ ଅଧୀକ୍ଷକ ମାଡ଼କର ସନ୍ଦୀପ ସମ୍ପତ ଯୋଗଦେଇ କର୍ତ୍ତବ୍ୟରେ ଶୃଙ୍ଖଳା ବଜାୟ ରଖି ଲୋକଙ୍କର ସେବା କରିବାକୁ ପରାମର୍ଶ ଦେଇଥିଲେ। ରାୟଗଡ଼ା ଜିଲ୍ଲା ପୁଲିସ୍ ପକ୍ଷରୁ ଚାନ୍ଦିଲିସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଆରକ୍ଷୀ ଅଧୀକ୍ଷକ ସ୍ୱାତି ଏସ୍ କୁମାର ଯୋଗଦେଇ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ଅଗଷ୍ଟ ମାସରେ 18,53,000 ସଦସ୍ୟ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 18-25 ବର୍ଷ ବର୍ଗର 8,06,000 ସଦସ୍ୟ ରହିଛନ୍ତି। 13,54,000 ସଦସ୍ୟ ଇପିଓଫ୍ରେ ପୁନଃ ପଞ୍ଜିକୃତ ହୋଇଛନ୍ତି। ବାର୍ଷିକ ଭିତ୍ତିରେ ଇପିଓଫ୍ରେ ପଞ୍ଜିକୃତଙ୍କ ସଂଖ୍ୟା 9.07% ବୃଦ୍ଧି ପାଇଥିବା ଇପିଏଫ୍ଓ ରିପୋର୍ଟରେ ପ୍ରକାଶ କରାଯାଇଛି। କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ଆଜି ଶୈବପୀଠଗୁଡ଼ିକରେ ଭୋରରୁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଶୈବପୀଠଗୁଡ଼ିକରେ ଠାକୁରଙ୍କର ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି। କଟକ ଜିଲ୍ଲା ଆଠଗଡ଼ର ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟର ଅନ୍ୟ ଶୈବପୀଠଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଦାନାର ମୁକାବିଲା ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର। ଆଜି ଅପରାହ୍ନ 4:30 ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସମୀକ୍ଷା ବୈଠକ। 65ତମ ପୁଲିସ୍ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ଅଗଷ୍ଟ ମାସରେ ସାମିଲ ହେଲେ 18,53,000 ସଦସ୍ୟ ଏବଂ କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ଆଜି ସକାଳୁ ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।